ନମସ୍କାର, ମୁଁ ସଞ୍ଜୁଲତା ଦଳେଇ କହୁଛି, 46 ନମ୍ବର ୱାର୍ଡ ଆଉ ଖବର ସାହିରୁ। ଆମର ଏଠି ଲାଟ୍ରିନ୍ର ବ୍ୟବସ୍ଥା କିଛି ନାହିଁ। 10-15 ଘରରେ ଗୋଟେ ଶୌଚାଳୟ ଅଛି, କିନ୍ତୁ ସେଇଟା ଠିକସେ କାମ କରୁନି, ଖରାପ ହେଇଗଲାଣି। ତାର କିଛି ଗୋଟେ ମରାମତି କଲେ ଆମେ ଚିର ଉପକୃତ ହବୁ।